ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାରେ ଆସନ୍ତାକାଲି 9 କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କୁ 20ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ପୁରୀ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ଆର୍ବିଆଇ ପକ୍ଷରୁ 2 ଜଣ ବିଶେଷଜ୍ଞ ମନୋନୀତ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ ହେବେ ଶକ୍ତିଶ୍ରୀ ସଂଯୋଜିକା। ଆସନ୍ତା 31 ତାରିଖରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଏବଂ ଘୋଷଣା ହେଲା 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 20ତମ କିସ୍ତି ସହାୟତା ରାଶି ପ୍ରଦାନ କରିବେ। ଦେଶର 9 କୋଟି 70 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ 20,500 କୋଟି ଟଙ୍କାର ସହାୟତା ରାଶି ପ୍ରେରଣ କରାଯିବ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ପାଳନ ସଂସ୍ଥା ସିଫାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ହିତାଧିକାରୀମାନଙ୍କ ସହ ମତ ବିନିମୟ କରିବେ। କୃଷକଙ୍କ ଆୟ ବୃଦ୍ଧି କରିବାରେ କୃଷି ଏବଂ ବୈଜ୍ଞାନିକ ପଦ୍ଧତି ଉପରେ ଆଲୋକପାତ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ମଣ୍ଡି ଖୋଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦର୍ଶ ମଣ୍ଡି ସ୍ଥାପନ ସମ୍ପର୍କରେ ସମୀକ୍ଷା କରିବା ପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ 38ଟି ଆଦର୍ଶ ମଣ୍ଡି ଖୋଲିବ। ଆବଶ୍ୟକତା ଅନୁଯାୟୀ କେତେକ ସ୍ଥାନରେ 2ଟି ଲେଖାଏଁ ମଣ୍ଡି ଖୋଲାଯିବ। ଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇବା ସହ ଆଦର୍ଶ ମଣ୍ଡିରେ ବିଶ୍ରାମାଗାର, ପାନୀୟ ଜଳ ଓ ପାର୍କିଂ ଭଳି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପକ୍ଷରୁ 2 ଜଣ ବିଶେଷଜ୍ଞଙ୍କୁ ମନୋନୀତ କରାଯାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ବିଆଇକୁ ଅନୁରୋଧ କରାଯାଇଥିଲା। ଏହାପରେ ଆର୍ବିଆଇ ପକ୍ଷରୁ 2 ଜଣଙ୍କୁ ମନୋନୀତ କରାଯାଇଛି। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଖୁବ୍ ଶୀଘ୍ର ପରିଚାଳନା କମିଟି ଗଠନ କରାଯିବ। କମିଟିର ଅନୁମତିକ୍ରମେ ଉଚ୍ଚସ୍ତରୀୟ କମିଟି ଭିତର ରତ୍ନଭଣ୍ଡାରକୁ ରତ୍ନଗୁଡ଼ିକର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବେ। ପରେ ତାରିଖ ନିର୍ଦ୍ଧାରଣ କରାଯାଇ ଆର୍ବିଆଇର ବିଶେଷଜ୍ଞଙ୍କ ଉପସ୍ଥିତିରେ ଗଣତି ମଣତି ଆରମ୍ଭ କରାଯିବ। ରାଜ୍ୟ ସରକାର ଦୀର୍ଘ ବର୍ଷ ପରେ ଗତବର୍ଷ ଜୁଲାଇ 14 ତାରିଖରେ ରତ୍ନଭଣ୍ଡାର ଖୋଲିଥିଲେ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁନିନା ସାହୁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରଥ କାଠର ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଗୋଟାଏ ଲେଖାଏଁ ରଥ ବାଟିକା ସୃଷ୍ଟି କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ଏବଂ ଗୋପ ଅଞ୍ଚଳରେ ଶ୍ରୀମତୀ ପରିଡ଼ା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏକ୍ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ କ୍ରମରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶକ୍ତିଶ୍ରୀ ସଂଯୋଜିକା ନିୟୋଜିତ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶକ୍ତିଶ୍ରୀ ସଂଯୋଜିକା ଭାବେ ଜଣେ ଅଧ୍ୟାପିକାଙ୍କୁ ମନୋନୀତ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ଆସନ୍ତା 4 ତାରିଖ ସୋମବାର ସୁଦ୍ଧା ଶକ୍ତିଶ୍ରୀ ସଂଯୋଜିକାଙ୍କୁ ମନୋନୀତ କରି ଦାୟିତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ 16ଟି ବିଶ୍ୱବିଦ୍ୟାଳୟ ଏବଂ 730ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା 4 ତାରିଖ ସୋମବାର ଦିନ ବନ୍ଦ ରହିବ। ଜନଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଆସନ୍ତା 31 ତାରିଖରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପେପର୍ 1 ପରୀକ୍ଷା ସକାଳ 9ଟାରୁ 11:30 ଏବଂ ପେପର 2 ପରୀକ୍ଷା ଅପରାହ୍ନ 2ଟାରୁ 4:30 ଯାଏଁ ହେବ। ଆସନ୍ତା 22 ତାରିଖରୁ ବୋର୍ଡର ୱେବ୍ସାଇଟ୍ରେ ପ୍ରବେଶପତ୍ର ଉପଲବ୍ଧ ହେବ। ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷାକୁ ବାତିଲ କରାଯାଇଥିଲା। ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ଇତିହାସ ଓ ଇଂରାଜୀ ବିଭାଗ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ 5ଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ରାଜ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଶିଶୁଙ୍କ ଉପଯୁକ୍ତ ବୃଦ୍ଧିରେ ସହାୟକ ହେବା ସହ ଶିଶୁଙ୍କ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଏହାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏ ଉପଲକ୍ଷେ ରାଜ୍ୟରେ ଆସଯିବା ଅଙ୍ଗନବାଡ଼ି ଅଭିଯାନ ଆରମ୍ଭ ହୋଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଖୋଲାଯାଇଛି। ପର୍ଯ୍ୟଟକମାନେ ପ୍ରଥମ ଥର ପାଇଁ ଭିତରକନିକାରେ ଲୁଣାଜାତୀୟ ଗଛର ଚାରାକୁ ହେନ୍ତାଳବଣ ନର୍ସରୀରେ ଦେଖିବା ସହିତ ବୋଟ୍ ଲାଇବ୍ରେରୀରେ ବହି ପଢ଼ିବାର ସୁଯୋଗ ପାଇପାରୁଛନ୍ତି। ଏହାଛଡ଼ା ସଂଗ୍ରହାଳୟର ମଜା ନେବା ସହ ପର୍ଯ୍ୟଟକମାନେ ଭିତରକନିକାର ଡାଙ୍ଗମାଳଠାରେ 6 ଫାଇବର ବୋଟ୍ରେ ନୌବିହାରର ମଜା ନେଉଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ପଲିଥିନ୍କୁ ବନ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏ ସମ୍ପର୍କରେ ରାଜନଗର ବନଖଣ୍ଡର ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି,
ପ୍ରତିବର୍ଷ ଭଳିଆ ଏ ବର୍ଷ ବି ଆମର ଯେଉଁ ଭିତରକନିକା ନ୍ୟାସନାଲ୍ ପାର୍କ ଅଛି ସେ 3 ପାଇଁ ବନ୍ଦ ଥିଲା। ପ୍ରାୟ May 1 ଠାରୁ ଆମର 31 ଜୁଲାଇ ପର୍ଯ୍ୟନ୍ତ ଏଇଟା ପ୍ରତିବର୍ଷ ବନ୍ଦ ରହୁଛି। ଯେଉଁ ଏ ସମୟ ଆମର ଯେଉଁ ପାର୍କରେ କୁମ୍ଭୀର ଅଛନ୍ତି, ସାଲ୍ଟ ୱାଟର୍ କ୍ରୋକୋଡାଇଲ୍, ତାଙ୍କର ପ୍ରଜନନ ସମୟ ହେଉଛି, ତ ସେଥିପାଇଁ ଏଇଟା ତାଙ୍କର ଅନ୍ଡିଷ୍ଟର୍ବ ଭାବରେ ପ୍ରଜନନ ହେବା ପାଇଁ ଏଇଟା ବନ୍ଦ ରଖାଯାଉଛି। ଆଉ ଆଜିଠୁ ଆମର ନ୍ୟାସନାଲ୍ ପାର୍କଟା ପୁଣି ପର୍ଯ୍ୟଟକମାନଙ୍କ ପାଇଁ ଖୋଲା କରାଯାଇଛି। ଭିତରକନିକା ଗୋଟେ ବିଶ୍ୱବିଖ୍ୟାତ ଗୋଟେ ସାଇଟ୍ ଅଛି, ଇକୋଟୁରିଜମ୍ ସାଇଟ୍ ଅଛି, ତାକୁ ଆମେ ଚେଷ୍ଟା କରୁଛୁ କି କେମିତି ଏହାକୁ ପ୍ଲାଷ୍ଟିକ୍ ଫ୍ରି ରଖାଯାଉ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଜଗତସିଂହପୁରଠାରୁ ନିର୍ମାଣାଧୀନ ମଡେଲ ବସ୍ ଟର୍ମିନାଲ୍ର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରାୟ 16 ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ଟର୍ମିନାଲ୍ର ଦୀର୍ଘକାଳୀନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆସନ୍ତା 10 ଦିନ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାର ପ୍ରସ୍ତୁତି ସମ୍ପର୍କରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରତିଯୋଗିତାରେ 19 ଦେଶରୁ ପ୍ରାୟ 200 ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ 20 ବର୍ଗରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2023 ପାଇଁ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଆ ସିନେମା ବର୍ଗରେ ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ସମ୍ବଲପୁର ରେଳମଣ୍ଡଳରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜିଠାରୁ 31 ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେବ। ଅଭିଯାନରେ ଟ୍ରେନ୍ଗୁଡ଼ିକରେ ଏବଂ ରେଳ ପରିସରରେ ସ୍ୱଚ୍ଛ ପରିବେଶ ବଜାୟ ରଖିବା ଦିଗରେ ସଚେତନତା ସୃଷ୍ଟି କରାଯିବ। ଅଭିଯାନର ଉଦ୍ଘାଟନରେ ଆଜି ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବୌଦ୍ଧ ଆଦର୍ଶ ବସ୍ଷ୍ଟାଣ୍ଡ ଓ ନିର୍ମାଣାଧୀନ 300 ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପରିଦର୍ଶନ କରିଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁରୀ ଦିନ ପାଳନ କରାଯାଉଛି। ସୁବର୍ଣ୍ଣପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଗୁରୁ ସତ୍ୟନାରାୟଣ ବହିଦାରଙ୍କ, ପଶ୍ଚିମ ଓଡ଼ିଶାର ଶବ୍ଦକୋଷ, ଭାଷା ସାହିତ୍ୟ ଏବଂ ସଂସ୍କୃତିର ସମୃଦ୍ଧିରେ ଅବଦାନ ସମ୍ପର୍କରେ ସ୍କୃତିଚାରଣ କରିଥିଲେ। ବୌଦ୍ଧ ଟାଉନ୍ହଲ୍ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଳାକାର, କଣ୍ଠଶିଳ୍ପୀ, ସାହିତ୍ୟିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନୃତ୍ୟ ପରିବେଷଣ କରିଥିଲେ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ସନ୍ଧ୍ୟା 6 ସୁଦ୍ଧା ଜଳସ୍ତର 610.405 ଘନଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 1,11,042 ଘନଫୁଟ ଜଳ ପ୍ରବେଶ କରୁଥିଲା। ସେହି ସମୟ ମଧ୍ୟରେ 2 ସ୍ଲୁଇସ୍ ଗେଟ୍ ଦେଇ 62,896 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପିଏମ୍ କିଷାନ ଯୋଜନାରେ ଆସନ୍ତାକାଲି 9 ଉର୍ଦ୍ଧ୍ୱ ଚାଷୀଙ୍କୁ 20ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ପୁରୀ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ଆର୍ବିଆଇ ପକ୍ଷରୁ 2 ବିଶେଷଜ୍ଞ ମନୋନୀତ। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ ହେବେ ଶକ୍ତିଶ୍ରୀ ସଂଯୋଜିକା। ଆସନ୍ତା 31 ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଏବଂ ଘୋଷଣା ହେଲା 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।